ଆମ ଏ ପ୍ରାଙ୍ଗଣକୁ ତୁମମାନଙ୍କୁ ଜଣେଇଥିଲି। ଆମର ଭୁବନେଶ୍ୱରରୁ ଅଡ଼ିଟ୍ ଅଫିସର ଜଣେ ଆସୁଛନ୍ତି, ତାଙ୍କେ ଆଜି ଆସିବେ ବୋଲି କହିଥିଲି। ସାର୍ ହେଉଛନ୍ତି ଅଡ଼ିଟ୍ ଅଫିସର ଏବଂ ତାଙ୍କେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ, ତେଣୁ ସାର୍ଙ୍କୁ ଅନୁରୋଧ କରୁଛି, ସାର୍ ଆପଣମାନଙ୍କୁ ପିଲାମାନଙ୍କୁ ବା ତୁମମାନଙ୍କୁ କିଛି କହିବେ।
ଜ୍ଞାନମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶ୍ଲାଘାୟ ଚକ୍ଷୁରୁନ୍ମିତଂ ଜେନ ତସ୍ମୈ ଶ୍ରୀ ଗୁରୁଭିଃ ନମଃ। ଆମର ବିକ୍ରମପୁର ସ୍କୁଲର ସୁପରିଟେଣ୍ଡେଣ୍ଟ ମହୋଦୟ ଏବଂ ଛାତ୍ରଛାତ୍ରୀ ବୃନ୍ଦ, ତୁମମାନେ ଏଠି ପ୍ରଥମ ଶ୍ରେଣୀରୁ ଦଶମ ସପ୍ତମ ଶ୍ରେଣୀ ଦଶମ ପର୍ଯ୍ୟନ୍ତ ପିଲାମାନେ ଅଛ ଏଠି। ଛୋଟ ପିଲାଠୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ପିଲାମାନେ ସବୁ ଅଛନ୍ତି। ତେବେ ଆମର କଥା ହେଉଛି ଯେ ଆମେ ଏଠି ସବୁ ବିଦ୍ୟା ଶିକ୍ଷା କରୁଛେ, ବିଭିନ୍ନ ପ୍ରାର୍ଥନା କରୁଛେ, ଏଠି ସବୁ ପିଲାମାନେ ରହୁଛ, ଖାଇବା ପିଇବା ହେଉଛି, ଏଠି ପଢ଼ା ପାଠ ପଢ଼ା ହେଉଛି, ଏଠି ଭଗବାନଙ୍କର ମଧ୍ୟ ପ୍ରାର୍ଥନା କରୁଛ, ତେଣୁ ସେଇଭଳି ଭାବରେ ଆମେ ଜାଣିବା ଯେ ପ୍ରକୃତରେ ଯେମିତି କୁହାହେଉଛି ଜ୍ଞାନ ଦାତା ଭଗବାନ, ପ୍ରାର୍ଥନା କଲ ଜ୍ଞାନ ଭଗବାନ ସେ ଜ୍ଞାନ ସବୁ ଦେଉଛନ୍ତି। ତେଣୁ ଏ ଜ୍ଞାନ ବହୁତ ପ୍ରକାର ଜ୍ଞାନ ରହିଛି। ତୁମେ ସ୍କୁଲରେ ଯେଉଁ ପାଠ ପଢ଼ୁଛ, ବିଭିନ୍ନ ବିଦ୍ୟା ସବୁ ପଢ଼ୁଛ, ବିଭିନ୍ନ ଶିକ୍ଷା ତୁମକୁ ଦିଆଯାଉଛି, ବିଭିନ୍ନ ସବଜେକ୍ଟ ବା ଭାଷା ବିଭିନ୍ନ ସବଜେକ୍ଟ କ'ଣ ବିଷୟ ବିଷୟରେ ବର୍ଣ୍ଣନା କରାଯାଉଛି, ବିଭିନ୍ନ ବିଷୟ ରହିଛି, ଇତିହାସ ଭୂଗୋଳ ସାହିତ୍ୟ ବିଜ୍ଞାନ ଏସବୁ ରହିଛି। ତେଣୁ ସେଇଭଳି ଭାବରେ ଆଉ ଗୋଟେ ଜ୍ଞାନ ରହିଛି, ଯେଉଁ ଜ୍ଞାନ ବିଶେଷ ଆମର ଦିଆଯାଉନାହିଁ ଆଉ ଯାହା ପ୍ରାର୍ଥନାରେ ସୀମିତ ରହୁଛି, ସେ ଜ୍ଞାନ ବିଷୟରେ ଆମେ ଟିକେ କହିବା ଯେ ପ୍ରକୃତରେ ଏ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯେଉଁ ରହିଛି ଯେଉଁଟା ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୁର୍ମା ଅମୃତ ଗମୟ ଯେଉଁ ପ୍ରାର୍ଥନା ହେଉଛି, ଆର ପ୍ରକୃତ ଉଦ୍ଦେଶ୍ୟ ହେଉଛି କ'ଣ ନା, ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ତମସୋ ତମସୋ ମାନେ ଅନ୍ଧକାର। ଏଠି ସୂର୍ଯ୍ୟ ଅଛନ୍ତି ବା ଚନ୍ଦ୍ର ଅଛି ବୋଲି ଆମେ ଦିନରେ ଆଲୋକ ପାଉଛେ, ରାତିରେ ମଧ୍ୟ ଆଲୋକ ପାଉଛେ। ଏବେ ଯଦି ଅମାବାସ୍ୟା ହେଇଗଲା ତାହେଲେ ଅନ୍ଧକାର ହେଇଯିବ, ଆଲୋକ ମିଳିବ ନାହିଁ। ରାତିରେ ଯଦି ଇଲେକ୍ଟ୍ରିକ୍ ଆଲୁଅ ନ ଆସିଲା ତାହେଲେ ଆମେ ସବୁକିଛି ଅନ୍ଧାର ଦୁଶିବ ରହିବ, ଇଏ ହେଉଛି ଅନ୍ଧକାରମୟ ଜଗତ। ତେଣୁ ତମସୁମା ଜ୍ୟୋତିର୍ଗମୟ, ଜ୍ୟୋତି ହେଉଛି ଆଲୋକ, ଯେମିତି ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉଛନ୍ତି ଏବଂ ସେ ଆଲୋକ ବିତରଣ କରୁଛନ୍ତି। ତେଣୁ ଇଏ ଭୌତିକ ଜଗତ ଯେହେତୁ ଅନ୍ଧକାରମୟ ଜଗତ, ସେଥିପାଇଁ ଭଗବାନ ଏଠି ଏଇସବୁ ଆଲୋକର ବ୍ୟବସ୍ଥା କରିଛନ୍ତି, ସୂର୍ଯ୍ୟ ଚନ୍ଦ୍ର ବିଜୁଳି ଏସବୁ ବ୍ୟବସ୍ଥା କରିଛନ୍ତି। ଯେଉଁମାନେ ବାହାରେ ଅଛନ୍ତି ଆସ ଭିତରକୁ ଆସ। କିନ୍ତୁ ଆଉ ଗୋଟେ ଜଗତ ଅଛି, ଯେଉଁ ଜଗତ କି ସେଠି ଆଉ ଅନ୍ଧକାରମୟ ଜଗତ ନାହିଁ, ସେ ହେଉଛି ଆଲୋକମୟ ଜଗତ। ତେଣୁକରି କୁହାହେଉଛି ତମସୋ ମା ଜ୍ୟୋତିର୍ଗମୟ, ଜ୍ୟୋତି ମାନେ ଆଲୋକମୟ ଜଗତ। ସେ ଜଗତ ବିଷୟରେ ଆମର ଭଗବତ ଗୀତାରେ ଭଗବାନ କହୁଛନ୍ତି, ନ ତତ୍ ଭାଷ ଇତି ସୂର୍ଯ୍ୟ ନ ଶଶାଙ୍କୋ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ସେ ଭଗବାନଙ୍କର ଯେଉଁ ଦିବ୍ୟ ଧାମ ଅଛି, ଯେଉଁ ଜ୍ୟୋତିର୍ମୟ ଜଗତ ବିଷୟରେ ପ୍ରାର୍ଥନା କରୁଛେ ଆମେ, ସେଇ ଜ୍ୟୋତିର୍ମୟ ଜଗତ ହେଉଛି ସେଠି ଆଉ ସୂର୍ଯ୍ୟ ଚନ୍ଦ୍ର ଆଲୋକର ଆବଶ୍ୟକତା ନାହିଁ, ସେଠି ସବୁବେଳେ ଆଲୋକ ରହିଛି, ସେଠି ରାତି ନାହିଁ, ସବୁବେଳେ ଆଲୋକମୟ ଜଗତ। ସେଠି ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକ, ବିନା ସୂର୍ଯ୍ୟ ଚନ୍ଦ୍ର ବିନା ସୂର୍ଯ୍ୟରେ ମଧ୍ୟ ସେଠି ଆଲୋକ ରହିଛି, ବିନା ଚନ୍ଦ୍ରରେ ମଧ୍ୟ ଆଲୋକ ରହିଛି, ବିନା ବିଜୁଳିରେ ବିଜୁଳି ଶକ୍ତିରେ ମଧ୍ୟ ସେଠି ଆଲୋକ ରହିଛି, ସବୁବେଳେ ସ୍ୱୟଂ ଉଦ୍ଭାସିତ ସେଇଟା କୁହାହେଉଛି, ସେ ହେଉଛି ଜ୍ୟୋତିର୍ମୟ ଜଗତ। ସେମିତି ସେଇଭଳି ଭାବରେ ଆମର କୁହାଗଲା तमसो मा ज्योतिर्गमय असतो मा सद्गमय असतो ये भौतिक जगत हूँ असत जगत असत कौन ना एटी जन्म मृत्यु जरा व्याधि ये सब लगिक रोज सब रही जगत से असत बोली कह जा भौतिक जगत किसी काल सृष्टि किसी काल रस्ते आस्ते क्षय होकर नष्ट भौतिक जगत ध्वंस हो जाए आम विभिन्न समय सब ध्वस्त लीला होनेशत मसीह बात्या बहुत लोक मरीगले पारादीप इत्यादि सैड्रे सेपट सैड्रे बहुत लोक मरीगले सेमती बर्ष ते सुनामी गोटे आसला जो थे भी बहुत लोक मरीगले सेमती अंशुघात हो बहुत जोर आलोक बहुत जोर ग्रीष्म हवा द्वारा सूर्य रश्मि हवा द्वारा बहुत लोक भी मरी जाऊँगी तेणु ये हूँ असत आर जन्म मृत्यु लग रही किंतु एमती गोटे जगत अच्छी जोटा हूँ सत से आज जन्म मृत्यु लग रही सब जीवन रोचे मृत्यु ना से कह मृत्यु अमृत गमय एटी आम समस्ते मरीजा जात से ही ध्रुव मृत्यु जन जन्म हो मान से मृत्युबरण कर जो जगत रही से जगत रे आदर मृत्यु ना सब जीवन रही थी तेणु ये हूँ आम प्रार्थना कर भगवान को जे आमको ये भौतिक जगत रु उद्धार कर चीज जगत को नि भगवान धाम से भगवान उन्नतर धाम जी तुम दिखाई खायापी मल रोच किंतु जल रु जब मछटा का से बची पार नहीं मरीज तेनाली भाव आमको मरण मृत्यु मृत्यु बरण करा पड़ी कहीं आम आमर जो स्थान रहा कथा से चीज जगत रे भगवान जो उन्नतर धाम अच्छी से जगत रे आम रहा कथा कि जेहेतु आमको ये पलि आसे से आम किसी दिन किसी काल पर पुणी मृत्युबरण करेणु से जो जगत रही जगत विषय आमर निज विषय आमर प्रकृत परिचय जदि पचरा जीव तमें कह कम यरीर परिचय दवा आम हूचे आम नाम हूँ या आम ग्राम हूँ सेठी आम रोचे ये विक्रमपुर हस्टेल रोचे ये भाव में आम आम परिचय दवा कि प्रकृत ये हूँ आम परिचय नुह जमती आम भगवान भगवत कहते जे देही नस्मिन जथा देहे कुमारं जौवन जरा तथा देहांतर प्राप्तिर धीरस्तत्र न मुह्यति तुम सब छोट पिला आस्ते आस्ते बड़ होकर किए प्रथम पढ़ुच पुणी आस्ते आस्ते बड़ होकर किए दशम पर्यंत आसले पुणी दशम सरला कलेज जीव तापर अन्न्य सब वैषयिक विद्यालय सब रही विश्वविद्यालय इत्यादि उन्नतर पाठ सब पढ़व किंतु ये शरीर परिवर्तन छोट शिशु शरीर जो थी से शिशु शरीर आम बर्तमान ना आम आउ गोटे शरीर पाचे पुणी किसी दिन पर यह शरीर चल जीव आउ गोटे शरीर आम पाइबा किंतु ये शरीर परिवर्तन हेले आमर परिवर्तन आमे से छोट शरीर शिशु शरीर थिले वर्तमान पुणी ए शरीर अच्छे पुणी आउ टे बड़ होगले पुणी युवक व युवती शरीर में आम रहा पुणी आउ टे बड़ होगले वृद्ध शरीर व वृद्धा शरीर में रहा तेणु ये शरीर परिवर्तन रे आमर परिवर्तन होनी आमे जो सेठी से छोट शिशु शरीर थिले बर्तमान मध्ये ए शरीर अच्छे तेणु ये शरीर परिवर्तन हो आमे ये शरीर नुह आमे किंतु शरीर विषय आमे परिचय दौचे आम हूँ अमक बिल्ली आम ए शरीर विषय परिचय दौचे कि प्रकृत में आम ए शरीर ठू ऊर्धरे तेणु आम हूँ प्रकृत में शरीर ऊर्ध हो मानते आम हूँ आत्मा से आत्मा सम्बन्धी ज्ञान भगवान को सम्बन्धी ज्ञान चीज जगत जो रही जो कहगला सत जगत जोटी अमृत जोटी असतो मा सत सब ज्योति रही तेणु से जो जगत से भगवान से आम सब आत्मा एम सब आम से जगत लोक आम तेणु से जगत विषय जानापी आम युगर आम से जगत विषय जानापी आमर सूत्र हूँ बा जानवर उपाय हूँ कौन ना भगवान कर नाम नवा तुम्हें विभिन्न प्रार्थना करम सार को अनुरोध करी ସେ ଏଇ ପ୍ରାର୍ଥନାଟାକୁ ମଧ୍ୟ ଆଧିରେ ଇନକ୍ଲୁଡ଼୍ କରିବେ, ମାନେ ରଖିବେ, ତୁମେ ଏଇ ପ୍ରାର୍ଥନାଟା କରିବ ମୋ ସହିତ। ଓ ହରେ କୃଷ୍ଣ କୁହ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଇଏ ଗୋଟେ ପ୍ରାର୍ଥନା, ଇଏ ହେଉଛି ଭଗବାନଙ୍କର ନାମ କୁହାଯାଉଛି, ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି ଯେ ଏଇ ନାମ ମାଧ୍ୟମରେ ଆମେ ଭଗବାନଙ୍କର ସେବାରେ, ଭଗବାନଙ୍କ ନାମ ଯଦି ଉଚ୍ଚାରଣ କଲେ ତାହେଲେ ସିଏ ହେଉଛି ଭଗବାନଙ୍କର ସେବା। ଭଗବତ ଗୀତାରେ ଭଗବାନ କହୁଛନ୍ତି, ମନ୍ମନା ଭବ ମଦ୍ ଭକ୍ତ ମଜାଜି ମାଙ୍ଗ ନମସ୍କୁରୁ, ମନରେ ମୋତେ ଚିନ୍ତା କର। ଆମେ ଏଇ ଭଗବାନଙ୍କର ନାମ ନେଲା ମାନେ ଆମେ ଭଗବାନଙ୍କର ସେବା କରୁଛେ। ତେଣୁ ଇଏ ଯେଉଁ ମନ୍ତ୍ର, ଇଏ ହେଉଛି କଳିଯୁଗରେ, ଇଏ ହେଉଛି ମନ୍ତ୍ର ହେଉଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଏ, ଏଇ ମନ୍ତ୍ର ମାଧ୍ୟମରେ ଆମେ ସବୁକିଛି ଜାଣିପାରିବା, ଭଗବାନଙ୍କ ସହିତ ସମ୍ପର୍କ ପ୍ରାପ୍ତ ହୋଇପାରିବା, ଆମେ ଯେଉଁ ଅସତରୁ ସତ୍କୁ ଯାଇପାରିବା, ମୃତ୍ୟୁରୁ ଅମୃତକୁ ଯାଇପାରିବା, ଅନ୍ଧକାରରୁ ଆଲୋକକୁ ଯାଇପାରିବା ଏଇ ସୂତ୍ର ମାଧ୍ୟମରେ, ଏଇ ମନ୍ତ୍ର ମାଧ୍ୟମରେ। ତେଣୁ ଏଇ ମନ୍ତ୍ର କିଏ ଜାଣିଛ? ଏଇ ମନ୍ତ୍ର ଆମର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସବୁ ସଂକୀର୍ତ୍ତନରେ ବୋଲାଯାଉଛି, ଅଷ୍ଟପ୍ରହରୀ ହେଉଛି, ଚତୁର୍ଥ ପ୍ରହରୀ ହେଉଛି, ଏଇ ମନ୍ତ୍ର ସବୁ ସେଠି ବୋଲାଯାଉଛି। ତେଣୁ କଳି ଏଇ ଯୁଗର ଇଏ ହେଉଛି ମନ୍ତ୍ର, ମହାମନ୍ତ୍ର। ଆଉ ଥରେ କୁହ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇ ମନ୍ତ୍ର ତମେ ଯେତେବେଳେ ପ୍ରାର୍ଥନା କରୁଛ ଏଇ ମନ୍ତ୍ରଟାକୁ ମଧ୍ୟ ବୋଲିବ, ହେଲା ସାର୍ କହିଦେବେ, ତମେ ସବୁ ବୋଲିବ ଏଇ ମନ୍ତ୍ରଟା ସବୁଦିନେ ବୋଲିବ ଯେତେବେଳେ ସମୟ ହେଉଛି। ଏଇ ମନ୍ତ୍ରରେ ସବୁକିଛି ଭଗବାନଙ୍କର ଶକ୍ତି ରହିଛି, ନାମ ନାମ କାରି ବୌଦା ନିଜ ସର୍ବଶକ୍ତି, ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ। ଆମେ ଯେଉଁ ଖାଦ୍ୟ ଖାଇଲେ ବର୍ତ୍ତମାନ ସବୁ ଭାତ ଖାଇଲ, ଭାତ ନାଁଟା ଆଉ ଭାତଟା ଅଲଗା ଅଲଗା ଜିନିଷ, ଆମେ ଯଦି ଭାତ ଭାତ ବୋଲି କହିବା ତାହେଲେ ଆମର ପେଟ ପୁରିବନି, କାହିଁକି ନା ଇଏ ହେଉଛି ଭୌତିକ ଅସତ ଜଗତ, ଏଠି ବସ୍ତୁ ଆଉ ତାର ନାମ ଭିତରେ ତଫାତ ରହିଛି। କିନ୍ତୁ ସତ୍ ଜଗତ ଯେଉଁ ରହିଛି ବା ଯେଉଁଟା ଜ୍ୟୋତିର୍ମୟ ଜଗତ ବା ଅମୃତମୟ ଜଗତ, ସେଥିରେ ନାମ ଆଉ ବସ୍ତୁ ଭିତରେ କିଛି ତଫାତ ନାହିଁ। ତେଣୁ ଭଗବାନଙ୍କର ନାମ ଆଉ ଭଗବାନଙ୍କ ଭିତରେ କିଛି ତଫାତ ନାହିଁ। ତେଣୁ ଆମେ ଭଗବାନଙ୍କର ନାମ ନେଲା ମାନେ ଆମେ ଭଗବାନଙ୍କ ଆମେ ସ୍ପର୍ଶ ପାଉଛେ ବା ଭଗବାନଙ୍କର ସଙ୍ଗ ଆମେ ପାଉଛେ। ଇଏ ହେଉଛି ଚିତ୍ ଜଗତ ବିଷୟରେ ଜ୍ଞାନ, ଭଗବାନଙ୍କ ନାମ ନେଲା ମାନେ ଆମେ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଉଛେ, ଭଗବାନ ଆମ ପାଖରେ ପହଞ୍ଚୁଛନ୍ତି। ତେଣୁ ଏଇ ମନ୍ତ୍ର ମାଧ୍ୟମରେ ଆମର ସବୁକିଛି ଯାହାର ଯାହା ଆବଶ୍ୟକତା ଅଛି ସେ ପ୍ରାପ୍ତ ହୋଇପାରିବ, ଯାହାର ଯାହା ଅସୁବିଧା ଅଛି ସେ ଦୂର ହୋଇପାରିବ, ଯାହାର ଯାହା ଜାଣିପାରୁନାହାନ୍ତି ଅନିଶ୍ଚିତତା ଭିତରେ ଅଛନ୍ତି, ବିଭିନ୍ନ ଦୁଃଖ ରହିଛି, ବିଭିନ୍ନ ଟେନସନ୍ ଇତ୍ୟାଦି ସବୁ ରହୁଛି, କିନ୍ତୁ ଏଇ ଭଗବାନଙ୍କର ନାମ ନେଲେ ଭଗବାନଙ୍କର ମନ୍ତ୍ର ଗ୍ରହଣ କଲେ ସେ ସବୁ ସୁବିଧା ଆସି ପହଞ୍ଚିବ, ସବୁ ଅସୁବିଧା ଦୂର ହୋଇଯିବ। ଏଇ ନାମ ଭଗବାନ ବ୍ରହ୍ମା ଯିଏ ଭୌତିକ ଜଗତ ସୃଷ୍ଟି କରୁଛନ୍ତି ଏଇ ନାମକୁ ସିଏ ଗ୍ରହଣ କରୁଛନ୍ତି। ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ତାଙ୍କ ଚାରିମୁଖ ଚାରିମୁଖରେ ସେ ଭଗବାନଙ୍କ ନାମ ଜପ କରୁଛନ୍ତି। ପୁଣି ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଶିବଜୀ ଶିବଙ୍କ ମନ୍ଦିର ଅଛି ଏଠି ଗାଁରେ, ତାଙ୍କର ଏଠି ଖାଲି ଶିବଲିଙ୍ଗ ରହିଛି କିନ୍ତୁ ଶିବଙ୍କର ପାଞ୍ଚଟି ମୁଖ ଏବଂ ପଞ୍ଚମୁଖରେ ସିଏ ମଧ୍ୟ ଭଗବାନଙ୍କର ନାମ ନେଉଛନ୍ତି। ନାରଦ ମୁନି ଯେ ଦେବତାମାନଙ୍କର ଯେ ଋଷି, ସିଏ ତାଙ୍କର ବୀଣା ଯନ୍ତ୍ରରେ ଭଗବାନଙ୍କର ଏଇ ନାମ ନେଉଛନ୍ତି। ନା ଏଇ ନାମ ନାରଦ ନିଏ ବୀଣା ଯନ୍ତ୍ରରେ। ତେଣୁ ଏଇ ନାମ ଯଦି ମାଧ୍ୟମରେ ଆମେ ଏଇ ଅସତରୁ ସତକୁ ଯାଇପାରିବା, ମୃତ୍ୟୁ ଜଗତରୁ ଅମୃତ ଜଗତକୁ ଯାଇପାରିବା, ଅନ୍ଧକାର ଜଗତରୁ ଆଲୋକମୟ ଜଗତକୁ ଯାଇପାରିବା, ତେଣୁ ଏଇ ନାମ ତୁମକୁ ମୁଁ ଅନୁରୋଧ କରିବି ସବୁବେଳେ ଯେତେବେଳେ ସମୟ ମିଳିବ ଏଇ ନାମଟି ଗ୍ରହଣ କରିବ ଏବଂ ପ୍ରାର୍ଥନାରେ ମଧ୍ୟ ଏଇ ନାମଟି ଗ୍ରହଣ କରିବ। ତୁମେ ବଡ଼ ହେଲେ ଭବିଷ୍ୟତରେ ବିଭିନ୍ନ ତୁମର ଜୀବନରେ ଦୁଃଖ ଆସିପାରେ, ବିଭିନ୍ନ ଅସୁବିଧା ଆସିପାରେ, କିନ୍ତୁ ଏଇ ନାମ ଦ୍ୱାରା ସବୁକିଛି ଅସୁବିଧା ଦୂର ହୋଇପାରିବ। ତେଣୁ ଏଇ ନାମ କିଏ ମନେ ରଖିପାରିଛନ୍ତି, ହାତ ରଖିବ। ସିଏ ତମେ ବୋଲ ପ୍ରଥମେ, ଅନ୍ୟମାନେ ସମସ୍ତେ ବୋଲିବେ, ଯୋଉମାନେ ମନେ ରଖିଛ ସବୁ ବୋଲ ପ୍ରଥମେ ବୋଲ ବୁଝିଲ, ଅନ୍ୟମାନେ କୁହ କୃଷ୍ଣ 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 ହରେ ହରେ, ହରେ କୃଷ୍ଣ ବୋଲ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମନେ ରହିଲା? କାହାର ମନେ ରହିଲା? ଆଉଥରେ କୁହ, ତାହେଲେ ତମେ ବୋଲ, ଅନ୍ୟମାନେ କହିବେ ସବୁ, ସମସ୍ତେ ଏକାଥରେ କୁହ, ସମସ୍ତେ କୁହ ଏକା, ହରେ ଆଉଥରେ କୁହ, ଆଉ ଥରେ ଶୁଣ ଜୋରରେ କୁହ,
ସମସ୍ତେ ଆନ୍ତରିକ ସହିତ ଗ୍ରହଣ କଲୁ। ଆଉ ଏମିତି ବି ଆଉ କେବେ କୌଣସି ପ୍ରକାର ସମୟ ମିଳିଲେ ଆମ ବିଦ୍ୟାଳୟକୁ ଆସିବା ପାଇଁ ଆମ ସମସ୍ତଙ୍କ ଥ୍ରୁରୁ ଅନୁରୋଧ ରହିଲା ଆପଣଙ୍କୁ। ଆଉ ବିଶେଷ କ'ଣ କହିବି, ଏତିକିରେ ଆମର କହିବାଟା ବନ୍ଦ କଲି।